आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସଂସଦରେ ଆଜି ଗୃହୀତ ହେଲା ଅର୍ଥ ବିଲ୍ 2026। ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଲ୍ରେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ସୂଚନା ଦେଲେ ଅର୍ଥମନ୍ତ୍ରୀ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରତିରକ୍ଷା କ୍ଷମତା ବୃଦ୍ଧି ନିମନ୍ତେ 2,38,000 କୋଟି ଟଙ୍କାର ପ୍ରସ୍ତାବ ଅନୁମୋଦିତ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନୋଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟର କରିବେ ଉଦ୍ଘାଟନ। ଭାରତରେ ବେରୋଜଗାର ହାର 2025 ମସିହାରେ 6.5% ହ୍ରାସ ଏବଂ ଏସିଆ କପ୍ ୱାର୍ଲଡ ର୍ୟାଙ୍କିଙ୍ଗ୍ ତୀର ଚାଳନା ପ୍ରତିଯୋଗିତାରେ ଭାରତର 10ଟି ପଦକ ହାସଲ। ରାଜ୍ୟସଭାରୁ ଆଜି ଅର୍ଥ ବିଲ୍ 2026 ଏବଂ ବ୍ୟୟ ମଞ୍ଜୁରୀ ବିଲ୍ ସଂଖ୍ୟା 2/2026 ବିଚାର ଆଲୋଚନା ହୋଇ ଫେରିବା ପରେ ସଂସଦରେ ତାହା ଗୃହୀତ ହୋଇଛି। ଲୋକସଭାରେ ଏହା ପୂର୍ବରୁ ଗୃହୀତ ହୋଇଥିଲା। 2026-27 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ଅର୍ଥ ବିଲ୍ରେ ବ୍ୟବସ୍ଥା ରହିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଆଜି ରାଜ୍ୟସଭାରେ ଏହି ବିଲ୍ ଆଗତ କରିଥିଲେ। ଆଲୋଚନାରେ ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ପ୍ରତି ଧ୍ୟାନ ଦେଇ ଅର୍ଥ ବିଲ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଅର୍ଥ ସଂକ୍ରାନ୍ତ ମାର୍ଗଦର୍ଶନ ପ୍ରଦାନ କରାଯାଇଛି। ଶ୍ରୀମତୀ ସୀତାରମଣ କହିଛନ୍ତି, ମୁକ୍ତ ଅର୍ଥ ବ୍ୟବସ୍ଥା ଦ୍ୱାରା ଦେଶର ସମସ୍ତ ବର୍ଗର ଲୋକମାନେ ଲାଭବାନ ହେବେ। ଆଲୋଚନାରେ ଭାଗ ନେଇ କଂଗ୍ରେସ ସାଂସଦ ଶକ୍ତି ସିଂ ଗୋହିଲ କହିଛନ୍ତି, ଦେଶର କର ବ୍ୟବସ୍ଥାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇ ନାହିଁ। ବଜେଟ୍ ସର୍ବୋପରି ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ ଉପକୃତ କରିପାରିବ ନାହିଁ ବୋଲି ସେ କହିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରତିରକ୍ଷା କ୍ଷମତା ବୃଦ୍ଧି ନିମନ୍ତେ 2,38,000 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଏହି ଅନୁମୋଦନ ଦ୍ୱାରା ଭାରତୀୟ ସେନାର ଆକାଶମାର୍ଗ ପ୍ରତିରକ୍ଷା ଅନୁଧ୍ୟାନ ବ୍ୟବସ୍ଥା, ଉଚ୍ଚ କ୍ଷମତା ସମ୍ପନ୍ନ ରେଡିଓ ରିଲେ, ଧନୁଷ ଗନ୍ ବ୍ୟବସ୍ଥା, ରନ୍ୱେ ମୁକ୍ତ ଆକାଶମାର୍ଗ ସର୍ବେକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇପାରିବ। ଭାରତୀୟ ବାୟୁସେନା ପାଇଁ ମଧ୍ୟମ ପରିବହନ ଏୟାରକ୍ରାଫ୍ଟ S-400 ଦୂରଗାମୀ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପଣ କରାଯାଉଥିବା କ୍ଷେପଣାସ୍ତ୍ର କ୍ରୟ କରାଯିବା ପାଇଁ ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀ ପାଇଁ ହେଭି ଡ୍ୟୁଟି ଏୟାର କୁସନ୍ ଯାନ କ୍ରୟ କରିବା ଲାଗି ଅନୁମୋଦନ ମିଳିଛି। ଏହି ଯାନ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବହୁମୁଖୀ କାର୍ଯ୍ୟରେ ନିୟୋଜିତ କରାଯିବ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦରେ ମଧ୍ୟ 2025-26 ଆର୍ଥିକ ବର୍ଷ ପାଇଁ 6,73,000 କୋଟି ମୂଲ୍ୟର 55ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 2,28,000 କୋଟି ଟଙ୍କା ମୂଲ୍ୟର 503ଟି ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି ବୋଲି ରାଜନାଥ ସିଂ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ଜେୱାର୍ଠାରେ ନୋଏଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 11,200 କୋଟି ଟଙ୍କା ବ୍ୟୟମୂଲ୍ୟରେ ବିକଶିତ କରାଯାଇଛି। ଏହି ବିମାନ ବନ୍ଦର ବାଣିଜ୍ୟ ଏବଂ ଯୋଗାଯୋଗ ନେଟ୍ୱର୍କକୁ ତ୍ୱରାନ୍ୱିତ କରିବ ଏବଂ ଦିଲ୍ଲୀ ଇନ୍ଦିରା ଗାନ୍ଧି ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଭିଡ଼ ହ୍ରାସ କରିବ। ନୋଏଡ଼ା ବିମାନ ବନ୍ଦର ହେଉଛି ଦେଶର ପ୍ରମୁଖ ଗ୍ରୀନ୍ଫିଲ୍ଡ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଏହି ବିମାନ ବନ୍ଦର ଯାତ୍ରୀମାନଙ୍କୁ ସେବା ଯୋଗାଇ ଦେବା ସହ ପରିବହନ ବ୍ୟବସ୍ଥା ତ୍ୱରାନ୍ୱିତ କରିବାରେ ସହାୟକ ହେବ। କେନ୍ଦ୍ର ସରକାର ବ୍ରଡ୍କାଷ୍ଟିଂ ଭିତ୍ତିଭୂମି ଏବଂ ନେଟ୍ୱର୍କ ବିକାଶ ବିଆଇଏନ୍ଡି ଯୋଜନା ଅଧୀନରେ 68ଟି ଟ୍ରାନ୍ସମିଟରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ଆକାଶବାଣୀ ନେଟ୍ୱର୍କ ପରିସୀମା 81%କୁ ବୃଦ୍ଧି ପାଇବ। 2021 ମସିହାରେ ଏହି ପରିସୀମା 70% ଥିଲା। ଦେଶରେ ଦୂରଦର୍ଶନ ଏବଂ ଆକାଶବାଣୀ ବିକାଶ, ଆଧୁନିକୀକରଣ ଏବଂ ବ୍ରଡ୍କାଷ୍ଟିଂ ଭିତ୍ତିଭୂମିର ଉନ୍ନତିକରଣ ନିମନ୍ତେ ଏହି କେନ୍ଦ୍ରୀୟ ଯୋଜନା ଉଦ୍ଦିଷ୍ଟ। ରାଜ୍ୟସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ କହିଛନ୍ତି, ବିଆଇଏନ୍ଡି ଯୋଜନା 2021-2026 ମସିହା ପାଇଁ 2,549 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟବରାଦରେ ଅନୁମୋଦନ କରାଯାଇଛି। ଡକ୍ଟର ମୁରୁଗାନ୍ କହିଛନ୍ତି, ଦିଲ୍ଲୀ, ଚେନ୍ନାଇ ଏବଂ ମୁମ୍ବାଇ 3ଟି ମେଟ୍ରୋ ସହରରେ ମିଡିୟମ୍ ୱେଭ୍ ବ୍ୟାଣ୍ଡ ଦେଇ ଡିଜିଟାଲ୍ ବ୍ରଡ୍କାଷ୍ଟିଂ ବ୍ୟବସ୍ଥା ଆକାଶବାଣୀ ଆରମ୍ଭ କରିଛି। ଆକାଶବାଣୀରେ 260ଟି ଚ୍ୟାନେଲ୍ ଉପଲବ୍ଧ ହେବା ସହ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ଭାଗ ସହିତ ଯୋଗାଯୋଗ ସ୍ଥାପନ କରାଯାଇପାରିବ ବୋଲି ଶ୍ରୀ ମୁରୁଗାନ୍ କହିଛନ୍ତି।
ପ୍ରିୟ କମ୍ରେଡ୍ସ, ನನ୍ನ ಸುಕೃಭ್ಯಾತ ಮುಂತ ನೆಡ್ತ ಆರ್ಥಿಕ ಸಾಮಾಜಿಕ ಸಂಸ್ಕೃತಿ ಪರಿಸ್ಥಿತಿ ಬದಲಾವತ್ತ ಮನ್ನ ಪಾರ್ಟಿ ನೇತೃತ್ವ ಪೂರ ನುಕ್ಸಾನತ್ತ ಅದನಿಕೆ ನಾವ ಸುಜಾವ್ ಬಾತಲಿತಿಕೆ
మీరు సభ్యత్వరే వాసి సలెండర్ కీముటు కామ్రేడ్ శిల్లా రజిత మంగు సభ్య కామ్రేడ్స్ వాసి సలెండర్ కితికే ఒడిశా పోలీస్ తోర్ సభ్య రకంత మదత్ కింతోర్ 31 మార్చ్ సెవెనల్ పుల్వాణితే మంతోం పేరుకే ఛత్తీస్గఢ్తే బెన్నా ఓన లోత్తే దాంతోం అదేనికే మీరు వెన్నే సభ్యత్వరే వాయన పార్టీ నేతృత్వ దేవజీ దాదా సంగ్రామ్ దాదా వికాస్ దాదా అవు పాపరావు సంగే సభ్య కామ్రేడ్స్ సెలెండర్ కిత్తోర్ మీరు వెన్నే సభ్యత్వరే ఆల్సి సెలెండర్ కీనాయించో నావా ఆపిల్ కియముంతన్ నావా ఫోన్ నంబర్ 8926159478
ଭାରତରେ ବେରୋଜଗାର ହାର 2024 ମସିହାରେ 7% ଥିବାବେଳେ 2025 ମସିହାରେ ଏହା 6.5%କୁ ହ୍ରାସ ପାଇଛି। 15 ବର୍ଷ ଏବଂ ତାଠାରୁ ଉର୍ଦ୍ଧ୍ୱ ଶିକ୍ଷିତ ଶ୍ରେଣୀ ବର୍ଗଙ୍କୁ ନେଇ ଏହି ସଂଖ୍ୟା ଆକଳନ କରାଯାଇଛି। ଶ୍ରମିକ ବଳ ସର୍ବେକ୍ଷଣର ବାର୍ଷିକ ରିପୋର୍ଟ 2025 ଶ୍ରମିକ ସଂଖ୍ୟା ଅନୁପାତ 2024 ମସିହା ତୁଳନାରେ 2025 ମସିହାରେ ସ୍ଥିର ରହିଛି। ଏହା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ଶିଶିର ଖାନାଲ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ପାରମ୍ପରିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସେ କାର୍ଯ୍ୟ କରିବେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଚୀନ୍ର ବାଣିଜ୍ୟ ମନ୍ତ୍ରୀ ୱାଙ୍ଗ ୱାଣ୍ଟାଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ୟାମେରୁନ୍ଠାରେ ବିଶ୍ୱ ବାଣିଜ୍ୟ ସଂଗଠନର ଚତୁର୍ଦ୍ଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଚାଲିଥିବାବେଳେ ଏହି ସାକ୍ଷାତ ଆଲୋଚନା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ଚତୁର୍ଦ୍ଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀର କାର୍ଯ୍ୟସୂଚୀ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ପଶ୍ଚିମ ଏସିଆରେ ସଙ୍କଟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘରୋଇ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା 10 ଟଙ୍କା ହ୍ରାସ କରାଯାଇଛି। ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ପ୍ରଭାବରୁ ଦେଶର ଉପଭୋକ୍ତାମାନଙ୍କୁ ସୁରକ୍ଷା ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପେଟ୍ରୋଲ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଭାରତ ନିକଟରେ ସମ୍ପ୍ରତି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି। ଆଗାମୀ 2 ମାସ ପାଇଁ ଉପଭୋକ୍ତାମାନଙ୍କୁ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ ବୋଲି ସୂଚନା ଦିଆଯାଇଛି। ସେହିପରି ଏଲ୍ପିଜି ଏବଂ ପିଏନ୍ଜି ମଧ୍ୟ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି। ବାଣିଜ୍ୟିକ ଏଲ୍ପିଜି ଯୋଗାଣ ପରିମାଣ ବର୍ତ୍ତମାନ 70%କୁ ବୃଦ୍ଧି କରାଯାଇଛି ବୋଲି ସଚିବ ଶ୍ରୀମତୀ ଶର୍ମା ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ବିଶ୍ୱ ଅଂଶୀଦାରମାନଙ୍କ ସହ ଭାରତ ଆଲୋଚନା ଜାରି ରଖିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର G7 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବା ଲାଗି ଏବେ ଫ୍ରାନ୍ସ ଗସ୍ତରେ ଅଛନ୍ତି। ସେ କହିଛନ୍ତି G7 ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଡକ୍ଟର ଜୟଶଙ୍କର ଗ୍ଲୋବାଲ୍ ସାଉଥ୍ରେ ମୁଖ୍ୟତଃ ଶକ୍ତି ଆହ୍ୱାନ ସାର ଯୋଗାଣ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ସମ୍ପର୍କରେ ମଧ୍ୟ ସେ ତାଙ୍କର ମତ ଉପସ୍ଥାପନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅସୀମ ଆର୍ ମହାଜନ କହିଛନ୍ତି ସରକାର ଉପସାଗରୀୟ ଏବଂ ପଶ୍ଚିମ ଏସିଆ ପରିସ୍ଥିତି ପ୍ରତି ନିରନ୍ତର ଅନୁଧ୍ୟାନ କରୁଛନ୍ତି। ଏହିସବୁ ଅଞ୍ଚଳରେ ଭାରତୀୟ ସମୁଦାୟମାନଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମହାଜନ କହିଛନ୍ତି। ବ୍ୟାଙ୍କକ୍ଠାରେ ଆଜି ଏସିଆ କପ୍ ୱାର୍ଲଡ ର୍ୟାଙ୍କିଙ୍ଗ୍ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଭାରତ ତୀରଚାଳନାରେ 10ଟି ପଦକ ହାସଲ କରିଛି। ତନ୍ମଧ୍ୟରୁ ଭାରତ 2ଟି ସ୍ୱର୍ଣ୍ଣ 4ଟି ରୌପ୍ୟ ଏବଂ 4ଟି କାଂସ୍ୟ ପଦକ ଲାଭ କରିଛି। ଭାରତର ଉଦୟ କାମ୍ବୋଜ ପ୍ରଥମେଶ ଜୟକରଙ୍କୁ 145-144 ପଏଣ୍ଟରେ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସଂସଦରେ ଆଜି ଗୃହୀତ ହେଲା ଅର୍ଥ ବିଲ୍ 2026। ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଲ୍ରେ ଧ୍ୟାନ କେନ୍ଦ୍ରିତ କରାଯାଇଛି ସୂଚନା ଦେଲେ ଅର୍ଥମନ୍ତ୍ରୀ। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ପ୍ରତିରକ୍ଷା କ୍ଷମତା ବୃଦ୍ଧି ନିମନ୍ତେ 2,38,000 କୋଟି ଟଙ୍କାର ପ୍ରସ୍ତାବ ଅନୁମୋଦିତ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ନୟାଡା ଆନ୍ତର୍ଜାତିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ କରିବେ ଉଦ୍ଘାଟନ। ଭାରତରେ ବେରୋଜଗାର ହାର 2025 ମସିହାରେ 6.5%କୁ ହ୍ରାସ ଏବଂ ଏସିଆ କପ୍ ୱାର୍ଲଡ ର୍ୟାଙ୍କିଙ୍ଗ୍ ତୀର ଚାଳନା ପ୍ରତିଯୋଗିତାରେ ଭାରତର 10ଟି ପଦକ ହାସଲ। ସମ୍ବାଦ ଶେଷ ହେଲା।